लेक्चर होता है कि हमें क्लियर कर दो कि बोर्ड ऑफ कुल अलग कि हम लोग हमारी मीटिंग है थोड़ा
କିନ୍ତୁ ମେନ୍ କିନ୍ତୁ ମୁଁ ଜାଣିନି ମୁଁ ଯେତେବେଳେ ଗାଁରେ ଥିଲାବେଳେ ବାପା କହୁଥିଲେ କି ନବୋଦୟ ପରୀକ୍ଷା ଦେବା ପାଇଁ ତ ନବୋଦୟ ପରୀକ୍ଷା ମୁଁ ଦେଇଥିଲି ତା ପାଇଁ ଏକ୍ସଟ୍ରା କ୍ଲାସ୍ ବି ଯାଏ ପଞ୍ଚମ ଶ୍ରେଣୀରେ କିନ୍ତୁ ମୋ ମାଇଣ୍ଡର ସେତେବେଳେ ଗୋଟେ ହେଉଛି ମୁଁ ଜାଣିନି କୁଆଡ଼ୁ ମୋତେ ତ ଫ୍ୟୁଚର୍ରେ ହେଉଛି ଗୋଟେ ଜବ୍ ଫବ୍ କିଛି କରିବାର ନାହିଁ ଆଉ କାହିଁକି ଫେଲ୍ ହେଲେ କିଛି ଅସୁବିଧା ନାହିଁ ମାନେ ପଢ଼ାକୁ ବହୁତ ସ୍ଲାଇଟଲି ନିଏ କିନ୍ତୁ ଏତେ ସ୍ଲାଇଟଲି ନୁହେଁ ଯେ କି ଫେଲ୍ ହେଇଛି କେବେ ଫେଲ୍ କେବେ ହେଇନି ସବୁବେଳେ ପାସ୍ ହେଇ ଆସିଛି ମାନେ କିନ୍ତୁ ଏତେ ଷ୍ଟ୍ରେସ୍ ଦେଇକି ମୁଁ ଆଉ ପଢ଼େନି କାହିଁକିନା ମୋ ଜୀବନର ଲକ୍ଷ୍ୟ ଥିଲା ମୁଁ ଜାଣିନି କିନ୍ତୁ ଇଣ୍ଟର୍ନାଲି ହେଉଛି ଫୋର୍ସ ଆସେ କି ମାନେ ଏଇ ଥଟ୍ ଆସେ କି ଚାଲ ବ୍ରହ୍ମଚାରୀ ମାନେ ସାଧୁ ହେବାର ଅଛି କି ସାଧୁ ନୁହେଁ ଜବ୍ ଫବ୍ ତ କରିବାର ନାହିଁ ଭକ୍ତି କରିବାର ଅଛି ଆଉ କାହିଁକି ଆଉ ଏଗୁଡ଼ା ପଢ଼ିବା ଆଉ ଏତେ ଇମ୍ପୋର୍ଟାଣ୍ଟ ଦରକାର ନାହିଁ ତ ସେଇଥିପାଇଁ ମୋର ଏଇ ଅବସ୍ଥା କେବେ ପଢ଼ା ପ୍ରତି ମୁଁ ଆଜି ପର୍ଯ୍ୟନ୍ତ ଗୋଟେ ଘଣ୍ଟା କନଷ୍ଟାଣ୍ଟଲି କେବେ ବି ପଢ଼ି ନାହିଁ ବାପା ସବୁବେଳେ ଏଇଥିପାଇଁ ମୋତେ ଇଏ କରନ୍ତି ଯାହା ବି ହଉ କିନ୍ତୁ ଧୀରେ 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 ଯେତେବେଳେ ଚରମ୍ପା ପୁଣି ଯେତେବେଳେ ଆସିଲି ଚରମ୍ପାରେ ଥିଲୁ ପୁଣି ଗାଁକୁ ପୁଣି ଗାଁରୁ ଯେତେବେଳେ ଚରମ୍ପା ସେତେବେଳେ ପୁଣି ମଝିରେ କିନ୍ତୁ ଗାଁରେ ଥିଲାବେଳେ ଭକ୍ତଙ୍କ ଟଚ୍ରେ ଆଉ କିନ୍ତୁ ହେମରିପ୍ରଭୁ ପୂର୍ଣ୍ଣଚନ୍ଦ୍ରପ୍ରଭୁ ମଝିରେ ମଝିରେ ଯାଆନ୍ତି ବାଇକ୍ ନେଇକି ସେଇଟା ସେଇ ଜନ୍ମଦିନ ଦିନ ହିଁ ଯାଆନ୍ତି ଏଇ ସେପ୍ଟେମ୍ବର 22 ତାରିଖ ଦିନ ବାଇକ୍ ନେଇକି ଯାଆନ୍ତି କିଛି ପ୍ରୋଗ୍ରାମ ହୁଏ ସେଇଠି ସେଇଠି ଯାଏ ଇନ୍ସପିରେସନ୍ ମିଳେ ଦେଖିକି ତ ତାପରେ ପୁଣି ଯେତେବେଳେ ଚରମ୍ପା ହାଇସ୍କୁଲ ଷ୍ଟଡି ହେଲା ସେତେବେଳେ ଅଷ୍ଟମ ନବମରେ ଧୀରେ ଧୀରେ ଶ୍ରୀଜୀପ୍ରଭୁ ବି ଆସନ୍ତି ଗୋପୀପ୍ରଭୁ ଆସନ୍ତି ମେନ୍ଲି ଭକ୍ତଙ୍କ ସହିତ ଟଚ୍ ପୁଣି ବଢ଼ିଲା ସେତେବେଳେ ଟିକେ ମାଇଣ୍ଡ ମେଚ୍ୟୁର୍ଡ଼ ହେଇଥାଏ ଯେତେବେଳେ ପୁରା 10 କ୍ଲାସ୍ ହେଇଗଲା ତ 10 କ୍ଲାସ୍ରେ ସେବେଠୁ ମୋର ଭକ୍ତିଟା ଟିକେ ଷ୍ଟାବିଲିଟି ମାନେ ରିଏଲ୍ ଇସ୍କନ୍କୁ ମୁଁ ସେତେବେଳେ ଆସିନି ସେବେଠୁ ଇସ୍କନ୍ ଟଚ୍ରେ ଅଛି କିନ୍ତୁ ରିଏଲ୍ ଇସ୍କନ୍କୁ ସେବେ ତାପରେ ପୁଣି ଯେତେବେଳେ କଲେଜ୍ ଲାଇଫ୍ରେ 2010ରେ ଠିକ୍ସେ ଚାଲିଲା ଜପ କରିବା ଭଲସେ ପ୍ଲସ୍ ଚରମ୍ବାରେ ଥିଲାବେଳେ ଆମ ଗୋପାଳ ବିଗ୍ରହ ଆସୁଥାନ୍ତି ଗୋପାଳଙ୍କ ସେବା ପୂଜା କରେ କିନ୍ତୁ ଏତେ ମାନେ ଆଟ୍ରାକ୍ସନ୍ ନଥାଏ ତଥାପି କିନ୍ତୁ ମାନେ ଇଣ୍ଟର୍ନାଲି ଯାହା ବି ଇନ୍ସପିରେସନ୍ ମିଳେ ତାପରେ ଧୀରେ ଧୀରେ ଯେତେବେଳେ ଆମେ ଏଇଠିକି ସିଫ୍ଟ ହେଇଗଲୁ ମୁଁ ତ ଟିଉସନ୍ ଆସେ ହେଉଛି ଚରମ୍ବାରୁ ଏଇଠିକି ଟିଉସନ୍ ଆସେ ଓରିଏନ୍ ହୋଟେଲ୍ ପଛପଟୁ 10th କ୍ଲାସ୍ ପାଇଁ ମ୍ୟାଥମେଟିକ୍ସ ମୁଁ ଯେତେବେଳେ ଯିବାବେଳେ ଗୌରଗୋପାଳ ମନ୍ଦିର ହେଇକି କି ବାଲଗୋପାଳ ମନ୍ଦିର ସେତେବେଳେ କୀର୍ତ୍ତନ ହେଉଥାଏ ସେଇଠି ବେଳେବେଳେ ମଝିରେ ପଶିଯାଏ ତାପରେ ଏଇଭଳିଆ ଡିବୋଟିମାନଙ୍କ ସହିତ ଲିଙ୍କ୍ ବଢ଼ିଲା ଖାସ୍ କରି ଆମ ୟୁଥ୍ ଡିବୋଟିମାନଙ୍କ ସହିତ ମୁଁ ଏତେ ଲାଜ ଲାଗେ ମୋତେ ଏତେ ମୁଁ ଆଉ ଫ୍ରଣ୍ଟକୁ ଆସେନି ମୁଁ ଆସେ ପଛପଟୁ ପ୍ରଣାମ କରି ମୋତେ କେହି ଏତେ ସେଇଥିପାଇଁ ଚିହ୍ନନ୍ତିନି ମୋତେ ବିଶେଷ ଭଦ୍ରକୁ ଛାଡ଼ିଦେନେ ଆମ ଭକ୍ତ ଛାଡ଼ିଦେନେ ମୋତେ ଆଉ ବାଲେଶ୍ୱର ଜଳେଶ୍ୱର କେହି ଚିହ୍ନନ୍ତିନି ମୋତେ ସେଇଟା ମୁଁ ଏବେ ପ୍ଲସ୍ ପଏଣ୍ଟ ତ ସେଇଭଳିଆ ଧୀରେ 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 କଲେଜ ଲାଇଫ୍ରେ ତାପରେ ସେତେବେଳେ ଷ୍ଟ୍ରିକ୍ଟଲି ଭକ୍ତି ଏକାଦଶୀ କରିବା ଏକାଦଶୀ ମୋତେ କରେଇ ଦିଅନ୍ତିନି କିନ୍ତୁ 10th କ୍ଲାସ୍ ପରେ ମୁଁ ଏକାଦଶୀ ବାଇ ଫୋର୍ସ ଷ୍ଟାର୍ଟ କଲି ଯାହା ଏକାଦଶୀ ଚାଲିଲା ତାପରେ ଧୀରେ ଧୀରେ ଜପ ବି ଚାଲିଲା ତାପରେ ଏଇଭଳିଆ କଣ୍ଟିନ୍ୟୁ ପୁଣି ଡିସ୍କଣ୍ଟିନ୍ୟୁ ପୁଣି କଣ୍ଟିନ୍ୟୁ ତ ଏଇଭଳିଆ ଚାଲିତେ 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 ତାପରେ ଜବ୍ ହେଲା ପରେ ତାପରେ ଏଇଠିକି ଯେତେବେଳେ ପଳେଇ ଆସିଲୁ ତାପରେ ଏଇଠି ଯେତେବେଳେ ଘର କାମ ଷ୍ଟାର୍ଟ ହେଉଥିଲା ମୋ କଲେଜ୍ ଲାଇଫ୍ ସେକେଣ୍ଡ ଇୟର୍ 2011ରେ ସେତେବେଳେ ପୁରା ମନ୍ଦିର କଣ୍ଟିନ୍ୟୁଅସ୍ଲି ଯିବା ଗୌରାରତି କରିବା ତାପରେ ଏଇଠି ସିଫ୍ଟ ହେଲା ପରେ ତାପରେ ମୋର 2 ବର୍ଷ ପୁରା କଣ୍ଟିନ୍ୟୁଅସ୍ ୱିଦାଉଟ୍ ଫେଲ୍ ଗୌରାରତି ଚାଲିଥିଲା ମୁଁ ଏଇଠୁ ଥରେ କ୍ୟାମ୍ପସ୍ରେ ଜବ୍ ପାଇ ପୁନେ ପଳେଇଥିଲି ତାପରେ ପୁନେରେ ଅସୁବିଧା ହେଲା ବୋଲି ପୁନେରେ ବି ସେଠି ଯାଏ କୁଞ୍ଜବିହାର ମନ୍ଦିର ସେଠି ବି ବେଶ ସେଠି ବି ପ୍ରିଚିଂ ଚାଲିଥିଲା ମାନେ କେମିତି ତାପରେ ବି ଯେତେବେଳେ ଏଇଠି ଟ୍ୟୁସନ୍ ବି ହେଉଥିଲା ଆମେ ଡିପ୍ଲୋମା ପାଇଁ ସେତେବେଳେ ବି ସାଙ୍ଗସାଥୀଙ୍କୁ ବସି ସବୁବେଳେ ଏଇ ଆମେ ପୂର୍ବରୁ ପଳେଇ ଆସୁ ଏଇ ଡିସ୍କସନ୍ ହୁଏ କି ସାଙ୍ଗ କୁହେ ବ୍ରହ୍ମା ବଡ଼ ଶିବ ବଡ଼ କୃଷ୍ଣ ହେଉଛନ୍ତି ବେକାରିଆ ଯୁକ୍ତି ଚାଲେ ଘଣ୍ଟା ଘଣ୍ଟା ଧରି ତାପରେ ଏଇଭଳିଆ ଧୀରେ ଧୀରେ ଫିଲୋସଫି ମାନେ ବାର୍ତ୍ତାଳାପ କଣ୍ଟିନ୍ୟୁଅସ୍ଲି ଚାଲିଥିଲା ତାପରେ ପୁଣି जॉब हैला परे सेठी आउरी स्ट्रगल हैला लाइफ कि खाया को मिले नहीं तो खाली सीझा खाई कि रोया को पड़े पुणे रे थिला रे तापरे संडे दिन छुट्टी रे सेठी गुरुवार होचे ऑफ सेठी गुरुवार होचे संडे तो गुरुवार आमे होचे मु पळाए सेठु गोटे किलोमीटर गोटे घंटा रास्ता पुणे इसकन तो जाए तो सेठी भी भक्त जन टच हेले सी भी आम बेस आम रूम को आस्था ପିଲାମାନେ ବି ସେଠି ଚାଣ୍ଟିଙ୍ଗ କରିବା ଷ୍ଟାର୍ଟ କରିଥିଲେ ସେଇଟା ଗୋଟେ ବେସ୍ ହେଇଯାଇଥାନ୍ତା କିନ୍ତୁ ଆମେ ରହିଲୁନୁ ବେଶୀ ଦିନ ପଳେଇ ଆସିଲୁ ତାପରେ ଆସିଲା ପରେ ପୁଣି ଏଠି ବ୍ୟାଙ୍କ ରେଲୱେ ପାଇଁ କୋଚିଂ ଷ୍ଟାର୍ଟ ହେଲା ରେଲୱେ କୋଚିଂ ଷ୍ଟାର୍ଟ ହୁଏ ଆମ 7:00 କ୍ଲାସ୍ ମୁଁ ଏଠି ଠାକୁର ପୂଜା ସାରି ଯାଇଥାଏ ତ 9:00 ହେଇଯାଏ ସେଠୁ ଚିଡ଼ି ତାପରେ ପୁଣି ମୁଁ ଯାଇକି 11:00 ପର୍ଯ୍ୟନ୍ତ କ୍ଲାସ୍ କରି ପୁଣି ମନ୍ଦିରକୁ ପଳାଏ ତାପରେ ରାଧେଶ୍ୟାମ ପ୍ରଭୁ ସହିତ ସେବା ଅଭୟ ପ୍ରଭୁ ବି ଆସନ୍ତି ଦୁଇ ଜଣଙ୍କର ତାପରେ ଏଇଭଳିଆ ବର୍ଷେ ଚାଲିଲା ତାପରେ ପରମ କରୁଣା ପ୍ରଭୁଙ୍କ କୃପାରୁ ବାପା ବି ଏଇଟା ସବୁ ପ୍ଲାନ୍ ଭଗବାନଙ୍କର ବାପା ବି ଚିଡ଼ି କୁହନ୍ତି ତୁ ଜବ୍ କରୁନୁ କିଛି କରୁନୁ ତୁ ଯା ଏଠୁ ଘରୁ ବାହାରିକି ଯାହା ବି ହଉ ସେଇଟା ବାପାଙ୍କ ଦୋଷ ନୁହେଁ ଏଇଟା ଭଗବାନଙ୍କ ପ୍ଲାନ୍ ତାପରେ ସେଇଭଳିଆ ହେଇ 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 ସେଇଟା କୃପା ଏଇଟା ଏଇଟା ଅଜାଣ ତ କୃପା ତ ସେଇଟା ଧୀରେ ଧୀରେ ଭଗବାନଙ୍କ କୃପାରୁ ଜବ୍ ବି ଫିକ୍ସ ହେଇଗଲା ଏମିତି କମ୍ପାନୀର ଫିକ୍ସ ହେଲା ଆଉ ଏମିତି ଲୋକ ଥ୍ରୁର ଫିକ୍ସ ହେଲା ମୋତେ କେହି କମ୍ପାନୀର କୁହନ୍ତିନି କାହିଁକି ଏଚ୍ଆର୍ର ଭାଇ ମାନେ ଏମିତି ତେଣୁ ମୋର ସେଠି ବି ଧୀରେ ଧୀରେ ସେଠି ବି ଷ୍ଟ୍ରଗଲ୍ ସେଠି ଅଫିସରେ ମର୍ଣ୍ଣିଂରେ ଡେ ସିଫ୍ଟ 7:00 to 3:00 ପର୍ଯ୍ୟନ୍ତ ଥାଏ ତ ଏଇ ସିଫ୍ଟର କିଛି ଖାଇକି ବନେଇବାକୁ ନେଇ ହୁଏନି ବହୁତ ପୁଣି କାହା ପାଖରେ ରହିବି କାହା ପାଖରେ ଏମିତି ଗୋଟେ ଲୋକ ପାଖରୁ ଲୋକ ଛୁଟିଲା ମାନେ ଯିଏକି ମାନେ ଖାଇକି ଥାଳି ଖୋପାଡ଼ି ପୁଣି ନେକ୍ସଟ ଟାଇମ୍ ବେଳକୁ ଥାଳି ଧୋଇକି ପୁଣି ଖାଏ ସେଇଠି ଅଣ୍ଡା ଚୋପା ପଡ଼ିଥିବ ପିଆଜ ସେଇଠି ମଦ ବୋତଲ ପଡ଼ିଥିବ ସେଇଭଳିଆ ରୁମ୍ର ଧୀରେ ଧୀରେ ରହିକି ମାନେ ବହୁତ କଷ୍ଟ ଅନୁଭବ ହେଲା ଜବ୍ ଛାଡ଼ି ପଳେଇବା ପୁଣି ତାପରେ 5-6 ମାସ ଭଗବାନ ଡାକୁଥାଏ ତାପରେ ନାଇଟ୍ ସିଫ୍ଟ ବି ପଡ଼େ ଯାଏନି ତାପରେ ପୁଣି ବହୁତ ଷ୍ଟ୍ରଗଲ୍ ଏଇଭଳିଆ ହେଲା ସେଠି ଡିଟେଲରେ ତ କହିହେବ ଷ୍ଟ୍ରଗଲ୍ ହେଲା ପରେ ଅଫିସରେ ବି ସେଇଭଳିଆ ରୁଟି ଦହି କେବେ ରୁଟି ଚିନି କେବେ ବିସ୍କୁଟ ଖାଇକି ଏଇଭଳିଆ ଡ୍ୟୁଟି କରିବାକୁ ମାନେ ବହୁତ ପତଳା ହେଇଯାଇଥିଲି ବହୁତ ୱିକ୍ ହେଇଯାଇଥିଲି ତାପରେ ଧୀରେ ଧୀରେ ଖୋଜି ଇଣ୍ଟରନେଟ୍ରେ ଇସ୍କନ୍ ଟେମ୍ପଲ୍ ମିଳିଲା ଗ୍ରେଟର୍ ନୋଏଡ଼ା ମୁଁ ତ ଗ୍ରେଟର୍ ନୋଏଡ଼ା ରହୁଥିଲି କିନ୍ତୁ ନୋଏଡ଼ାରେ ତାପରେ ନୋଏଡ଼ାରେ ବେସ୍ ସିଫ୍ଟ ହେଲା ତାପରେ ଏଇଭଳିଆ ମନ୍ଦିରକୁ ମୁଁ ଆସେ ଏଇ କାର୍ତ୍ତିକ ମାସରେ ଆସେ ଦୀପଦାନ କରିବା ପାଇଁ ତ ବହୁତ ଦୂର କିନ୍ତୁ କିଛି କନ୍ଭେନ୍ସ ବି ଠିକ୍ ନଥାଏ ତେଣୁ ସେଇଠି ଶ୍ୟାମ ଗୋପାଳ ପ୍ରଭୁ ସହିତ ଭେଟ ହେଲା ଦିନ ତାପରେ ସେ କହିଲେ କି ତମେ ମୁଁ ତାପରେ ସଟରଡ଼େ ପ୍ରୋଗ୍ରାମ୍ ହୁଏ ୟୁଥ୍ କ୍ଲାସ୍ ସଟରଡ଼େ ଦିନ ଯାଏ ଛୁଟି କରିଦେଇ ପଳାଏ ଯାଇକି ସେଠି ମୋର ସେଠି ଜାଣିବାର ସେଠି କାହାକୁ ମୃଦଙ୍ଗ ବଜେଇ ଆସେନି ମୋତେ ମୃଦଙ୍ଗ ବଜେଇ ଆସୁଥିଲା ସେଠି ଗୌରାରତୀର ଧୀରେ ଧୀରେ ମୃଦଙ୍ଗ ବଜେଇ ମୋତେ ଖାଲି ଡାକନ୍ତି ମୃଦଙ୍ଗ ବଜେଇବା ପାଇଁ ତାପରେ ଧୀରେ ଧୀରେ ଏଇଭଳିଆ ଯାଇତେ ବହୁତ ଭଲ ଚିହ୍ନା ପରିଚୟ ହେଇଗଲା ତାପରେ ମୁଁ ବେସ୍କୁ ସିଫ୍ଟ ହେଇଗଲି ବେସ୍କୁ ସିଫ୍ଟ ହେଇଗଲି ପ୍ଲସ୍ ମୋର ଅଫିସର ତା ପୂର୍ବରୁ ମୋର ଜବ୍ ବି ଚେଞ୍ଜ ହେଇଯାଇଥାଏ ଗୋଟେ ପ୍ଲାଣ୍ଟରୁ ଆଉ ଗୋଟେ ପ୍ଲାଣ୍ଟ ଯେଉଁଠି ମାନେ ମୋର ନାଇଟ୍ ସିଫ୍ଟ ଆଉ ନଥାଏ ମୋର 2 ସିଫ୍ଟ ଡେ ଆଉ ଆଫ୍ଟରନୁନ୍ ମୋତେ ସୁବିଧା ବି ହେଲା ମୁଁ ଯେଉଁ ଜବ୍ ଖୋଜୁଥାଏ ବସିବା ଜବ୍ ମିଳିଲା ବେଶୀ କିଛି କାମ କରେନି ଖାଲି ବସି ଆସେ ତ ତାପରେ ହେଉଛି ଧୀରେ ଧୀରେ ତାପରେ ବେସ୍କୁ ଆସିଲା ପରେ ମୁଁ ଆଉ ଅଫିସ୍ ଆଉ ଯାଏନି କିଛି ଧର ମନ୍ଦିର ପ୍ରୋଗ୍ରାମ୍ ଥିବ ଆଉ ଅଫିସ୍ ଛୁଟି ସେଦିନ ବାହାନା ବସ୍ ଫେଲ୍ ହେଇନି କି ସମସ୍ତେ ଭାବନ୍ତି କି ଇଏ କ'ଣ ଜବ୍ କରି ଅଫିସ୍ ଯାଉନି ଯେତେବେଳେ ତାର ସେତେବେଳେ ଛୁଟି ନେଇଯାଉଛି ସେଇଥିପାଇଁ ସେ କହୁନି ପଇସା କାହିଁକି ପଠାଉନି ମୁଁ କୋର୍ସ କରୁଛି ଆଉ ପଇସା କେମିତି ପଠେଇବି ହେଲେ ବେସ୍ର ରେଣ୍ଟଟା ଦିଏ ବେସ୍ର ସବୁ ଯେତିକି ଜବ୍ କରନ୍ତି ସମସ୍ତଙ୍କ ରେଣ୍ଟ 7,500 କିନ୍ତୁ ମୋ ରେଣ୍ଟ ହେଉଛି 3,000 ତାପରେ ଏଇଭଳିଆ ଦେଇତେ ତାପରେ ମୋ ଯେଉଁମାନେ ଧୀରେ ଧୀରେ ତାପରେ ମୋତେ ହେଉଛି ସୁନ୍ଦରଗୋପାଳ ପ୍ରଭୁ ପାଖକୁ ନେଇଗଲେ କି ମିଟ୍ କରିବା ପାଇଁ ସଞ୍ଜୀବ ପ୍ରଭୁ ସଂକଳ୍ପ ନିତ୍ୟାନନ୍ଦ ପ୍ରଭୁ ମୁଁ ଫାର୍ଷ୍ଟ ଟାଇମ୍ ପାଇଁ ଯାଇଥିଲି ହେଉଛି ସୁନ୍ଦରଗୋପାଳ ପ୍ରଭୁଙ୍କ ସହିତ ଚାଲ ଭେଟିବା ଦିଲ୍ଲୀ ଇସ୍କନ୍ ତା ପୂର୍ବରୁ ତ ମୁଁ 2009 ଦିଲ୍ଲୀ ଇସ୍କନ୍ ଯାଇଥିଲି ତାପରେ ସେଇଠି ସୁନ୍ଦରଗୋପାଳ ପ୍ରଭୁ ପାଖକୁ ଯାଇଥିଲି ତ ସୁନ୍ଦରଗୋପାଳ ପ୍ରଭୁ ପଚାରିଲେ କି ମୁଁ କ'ଣ ସେବା କରିପାରିବି ପ୍ରଭୁ ମୋତେ ଆଶ୍ରମ ଜଏନ୍ କରିବାର ଅଛି ଫାଇନାଲ୍ ତାପରେ ସେ ବହୁତ ଖୁସି ହେଲେ କହିଲେ ସେ ଟେଷ୍ଟ କରିବା ପାଇଁ ଚାହୁଁଥିଲେ କି ୟାର କେତେ ଇଗର୍ନେସ୍ ଅଛି ଆକ୍ଚୁଆଲି ଜଏନ୍ କରିବା ପାଇଁ ଚାହୁଁଛି କି ନା ଖାଲି ସେଇଠୁ ମୋତେ କହିଲେ କି ତମେ 2 ଜଏନ୍ ଜବ୍ କର ଆଉ ବେସ୍ରେ ରୁହ ତାପରେ ଜଏନ୍ କରିବ କହିଲେ ହଉ ଠିକ୍ ଅଛି ଯାହା ଆପଣ ଚାହିଁବେ ତାପରେ ମୁଁ ସେଇଠୁ ପଳେଇ ଆସିଲା ପରେ ତ ତାପରେ ମୁଁ ଅଫିସ ଗଲି ଠିକ୍ ଟାଇମ୍ର, ତାପରେ ବେସ୍ର ସବୁ କିଛି ପ୍ରୋଗ୍ରାମ୍ ଆଟେଣ୍ଡ କଲି, ତାପରେ ପୁଣି ଆଉ ଗୋଟେ ବେସ୍ ସିଫ୍ଟ ହେଲା ଚୈତନ୍ୟ କୁଟୀର, ସେଇଟା ହେଉଛି ସ୍ପେଶାଲି ନୋନ୍ ଫର୍ ବ୍ରହ୍ମଚାରୀ ବେସ୍, ସେଠି ଯିଏ ବି ସେ ବେସ୍କୁ ଯାଇଛି ସେ ବ୍ରହ୍ମଚାରୀ, ତ ଆମେ ଫାଷ୍ଟ ବେଚ୍, ତାପରେ ସେଠି ଗଲା ପରେ ତାପରେ ଧୀରେ 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 ଏଇଭଳିଆ ଗୋଟେ BSS କ୍ୟାମ୍ପ କ୍ୟାମ୍ପ ବି ଯାଉଥାଉ, ତ ସୁନ୍ଦରପାଲ ପ୍ରଭୁ ସହିତ ମୋର ମ୍ୟାଚ୍ଅପ୍ ହେଇଗଲା କୀର୍ତ୍ତନରେ, ତ ସିଏ ତ ଫାଷ୍ଟ, ତାପରେ କୀର୍ତ୍ତନ ସିଏ ଚାହାନ୍ତି କି ସିଏ ଯେଉଁଭଳିଆ ଗାଉଛନ୍ତି ସେଇଭଳିଆ ଜଣେ ମୃଦଙ୍ଗ ବଜେଇଲା ବାଲା, ତ ଜଣେ ଥିଲେ ଅଲରେଡ଼ି ଅପୂର୍ବ ପ୍ରଭୁ, ମୋତେ ବି ମୁଁ ବି ହେଇଗଲି ତାଙ୍କ ମେମ୍ବର, ତାପରେ ଯେତେବେଳେ ବି କ୍ୟାମ୍ପ ହୁଏ ମୁଁ ସ୍ପେଶାଲ ଖାଲି ମୃଦଙ୍ଗ ବଜେଇବା ପାଇଁ ଯାଏ, ତାପରେ ଏଇଭଳିଆ ଧୀରେ ଧୀରେ ହେଇତେ ହେଇତେ ତାପରେ ଥରେ BSS କ୍ୟାମ୍ପ ହେଲା, ତ ସେଇଟା ମୋର ଟର୍ଣ୍ଣିଂ ପଏଣ୍ଟ ପୁରା କ୍ଲିଅର କଟ୍। ତା ପୂର୍ବରୁ ଥରେ ଯେତେବେଳେ ଏଇଠି ଭାଗ ସପ୍ତାହ ହଉଥିଲା, ତ ଅଜାମିଳ ଚରିତ୍ର ଯେଉଁ ଫାର୍ଷ୍ଟ ଟାଇମ୍ ହେଇଥିଲା ସନ୍ସାଇନ୍ ପଡ଼ିଆ, ସେଇଥିରେ ନିଷ୍ପତ୍ତି ନେଇଥିଲି ବ୍ରହ୍ମଚାରୀ ହିଁ ହବାର ଅଛି, କିନ୍ତୁ ଏତେ ଷ୍ଟ୍ରଙ୍ଗ ନଥିଲା ଏସୋସିଏସନ୍, ଆମର ଗୋପା ଗୌରପା ମନ୍ଦିରର ଟିକେ ଫାଜିଲାମି ଏସୋସିଏସନ୍, ସେଥିପାଇଁ ବେଳେବେଳେ ଫ୍ଲକ୍ଚୁଏଟ୍ ହେଇଯାଏ, କିନ୍ତୁ ଯେତେବେଳେ BSS କ୍ୟାମ୍ପରେ ଗୋଟେ ଲେକ୍ଚର କଟିଂ ଦ ନଟ୍, ସେଇ ଲେକ୍ଚରଟା ପୀତାମ୍ବର କୃଷ୍ଣପ୍ରଭୁ ଦେଉଥିଲେ, ତ ସେଇଟା ସେଇ ଲେକ୍ଚରରେ ହିଁ ମାଇଣ୍ଡ ପୁରା ସେଟ୍ଅପ୍ ହେଇଗଲା, ହଁ ଏବେ ବ୍ରହ୍ମଚାରୀ ହିଁ ହେବାର ଅଛି, ଆଉ କିଛି ଡାଉଟ୍ ନାହିଁ, କ'ଣ ବାପା ମାଆଙ୍କ ସହିତ ରିଲେସନ୍ସିପ୍, କ'ଣ ଏ ଦୁନିଆରେ ଯେତିକି ମାନେ କଟିଂ ଦ ନଟ୍ ମାନେ ଏ ଯେଉଁ ରିଲେସନ୍ସିପ୍ ଯେଉଁ ନଟ୍ ତାକୁ କେମିତି କଟାଯିବ ସେଇଟା, ତ ସେଇଟା ସେ ଲେକ୍ଚରଟା ଆମର ଚିନ୍ତାହରଣ ଘାଟରେ ହେଉଥିଲା ବୃନ୍ଦାବନ ଗୋକୁଲ ଚିନ୍ତାହରଣ ଘାଟ, ତ ସେଇଠି ମୋର ଟର୍ଣ୍ଣିଂ ପଏଣ୍ଟ। ତ ମୋ ସାଙ୍ଗକୁ ଆଉ ଜଣେ ଯୋଡ଼ିଦାର ବି ମିଳିଯାଇଥିଲେ, ବ୍ରଜଜନ ରଞ୍ଜନ ଦାସ ବସ୍, ଆଉ ଜଣେ ଦୁଇ ଜଣ ଏଇଭଳିଆ ଥିଲେ, ତ ମେନ୍ଲି ଏଇ ବ୍ୟକ୍ତି ହିଁ ଥିଲା, ଆମେ ଦୁଇ ଜଣ ଫାଇନାଲ, ତାପରେ ଲେକ୍ଚର ସରିଗଲା, ଲେକ୍ଚର ପରେ ବହୁତ ଇନସ୍ପାୟାର କୀର୍ତ୍ତନ ହେଲା, ଫିଷ୍ଟ ହେଲା, ସବୁକିଛି, ମାନେ ଗୋଟେ ପରେ ଗୋଟେ, ତିନିଦିନିଆ କ୍ୟାମ୍ପ, ପାଞ୍ଚ ଦିନିଆ କ୍ୟାମ୍ପ ଗୋଟେ ପରେ ଗୋଟେ, ଗୋଟେ ପରେ ଗୋଟେ, ମାନେ BSS କ୍ୟାମ୍ପର ସ୍ପେଶାଲିଟି ହେଉଛି ଏମିତି ଜାଗାକୁ ନେଇଯିବେ ସେଠି ଆଉ ମାନେ କିଛି, ବଂଶୀ ବୋର୍ଡକୁ ନେଇଯାଆନ୍ତି ସେଠି, ନା ଲାଇଟ୍ ନା ଫ୍ୟାନ୍, ବାହାରକୁ ଝାଡ଼ା ଯାଇତେ ଯିବ, ଗୋଟିଏ ଟିୱେଲ୍ ସେଇଟାରେ ଗାଧେଇବ, ମାନେ 60 ଜଣ ଆମେ ଯାଇଥାଉ ଫାର୍ଷ୍ଟ ଟାଇମ୍ ପାଇଁ, ଆଉ ଯଦି ଲେଟ୍ର ଆସିଲେ ମଙ୍ଗଳବାର ତାହେଲେ ଫାଇନ୍ ଦେବ, ତ ଏଇଭଳିଆ ମାନେ ସେଇଟା ଜାଣିଶୁଣି ପ୍ଲାନ୍ ସବୁ, ତ ବହୁତ ଭଲ BSS କ୍ୟାମ୍ପ। ତାପରେ BSS କ୍ୟାମ୍ପ କମ୍ପାନୀରୁ କଲ୍ ବି ଆସୁଥାଏ, ମୋବାଇଲ କିନ୍ତୁ ସୁଇଚ୍ ଅଫ୍, ତାପରେ ଆସିକି ପୁଣି ବି ଗଲି ମୁଁ ଅଫିସ୍ ଗଲି, ସେତେବେଳେ ଜବ୍ କ୍ୱିଟ୍ କରିନଥାଏ ମୁଁ, ତାପରେ ସେଇଥର BSS କ୍ୟାମ୍ପ କାର୍ତ୍ତିକ ମାସରେ 2014 କାର୍ତ୍ତିକ ମାସରେ ମୋତେ, ମୁଁ ଯାଇଥାଏ ଅଫିସକୁ, ତ ମୋ ମ୍ୟାନେଜରକୁ ମୁଁ ରିକ୍ୱେଷ୍ଟ କଲି, ଏଇଟା ହେଉଛି କାର୍ତ୍ତିକ ମାସ, ତ ମୋର ସବୁ ମାସ ସାରା ମୋର ହେଉଛି ମର୍ଣ୍ଣିଂ ସିଫ୍ଟ କରିଦିଅନ୍ତୁ, କାହିଁକିନା ମୋତେ ସବୁଦିନ ରାତିର ଦୀପଦାନ କରିବାର ଅଛି, ଗୋଟେ ଦିନ ଫେଲ୍ ହେଲେ ଅସୁବିଧା। ସେ ଗୋଟେ ମ୍ୟାନେଜର କହିଲା ନା ଏଭଳିଆ କେମିତି ହଉ, ଭଲ ମ୍ୟାନେଜର ସବୁବେଳେ କଥା ମାନେ, ବି କହିଲା ନା ଏମିତି ହେଇପାରିବନି, ସେମାନଙ୍କର ବି ତ ଡିମାଣ୍ଡ ଅଛି, ସେମାନେ ଖାଲି ନାଇଟ୍ ସିଫ୍ଟରେ ଆସିବେ, ତମେ କେମିତି ଡେ ସିଫ୍ଟରେ ଆସିବ। ତ ମୁଁ ସେ ଗୋଟେ ରାଗିଗଲି, ମୁଁ କହିଲି, ତାପରେ ପଳେଇ ଆସିକି ତାପରେ ମହାରାଜଙ୍କର ବି ଫାଷ୍ଟ ଦିନ ମହାରାଜାଙ୍କର କୀର୍ତ୍ତନ ଥାଏ, ଲୋକନାଥ ସ୍ୱାମୀ ମହାରାଜାଙ୍କର, ତାପରେ ବାସ୍ ମହାରାଜଙ୍କ, ତାପରେ ମୁଁ କହିନି ଆଉ ଯିମିନି, ଆଉ ଜବ୍ ଗଲା ଆଜିଠାରୁ, ତ ସେଇଟା ମୁଁ ଗୋଟେ ମାସ କରିଥାଏ, କିନ୍ତୁ ପେମେଣ୍ଟ ଆସିନଥାଏ, ମୁଁ କହିନି ମୁଁ ଆଉ ଯିବିନି। ତ ସମସ୍ତେ କହିଲେ କି ନା ନା ଯାଅ, ତମେ ହେଉଛି ରିଜାଇନ୍ ଦିଅ, ତମକୁ ଏକ୍ସପିରିଏନ୍ସ ସାର୍ଟିଫିକେଟ୍ ମିଳିବ, ତ ପରେ ଯେତେବେଳେ, ମୁଁ କହିନି କାହିଁ ଆଉ ପରେ ଆଉ ଜବ୍ ଆଉ କରିବ, ଏକ୍ସପିରିଏନ୍ସ ସାର୍ଟିଫିକେଟ୍ ମୋର ଦରକାର ନାହିଁ, ଆଉ ଯିମିନି। କିନ୍ତୁ ସାଲେରୀ ମୋର ଯେହେତୁ ଆକାଉଣ୍ଟକୁ ପଳେଇ ଆସିଲା, ସେଇ 5000 ଟଙ୍କା ଥିଲା, ସେଇଟା ତ ଏଣ୍ଡ, ସେ 5000 ଟଙ୍କା ମୁଁ ରଖିଥାଏ ମୋ ପାଖରେ। ତା ପୂର୍ବରୁ ବି ଲୋକନାଥ ସ୍ୱାମୀ ମହାରାଜ ମୋ ବେସ୍ର ଥିଲାବେଳେ ମୋ ସହିତ ଦେଖା ହେଲେ, ପଚାରିଲେ ତମେ କେଉଁଠୁ ବିଲଙ୍ଗ କର, କହିଲି ମୁଁ ଭଦ୍ରକରୁ, ତ ମହାରାଜ ଜାଣିନେଲେ ହଁ ଭଦ୍ରକ, କହିଲେ ମହାରାଜ, ମୁଁ କହିନି ମହାରାଜ ଆପଣ ତ ସେବା ଫାଷ୍ଟ ସେଇଥିରେ, ତାପରେ ମହାରାଜଙ୍କ ସହିତ ଭଲ ରିଲେସନ୍ ହେଇଗଲା, ତ ମହାରାଜ ବି ମୋତେ ଚିହ୍ନିଗଲେ, କାହିଁକିନା ମହାରାଜଙ୍କ କୀର୍ତ୍ତନରେ ନୋଇଡ଼ାରେ, ନୋଇଡ଼ା ମନ୍ଦିରରେ ଯେବେ ବି କିଛି ପ୍ରୋଗ୍ରାମ ହୁଏ ମୁଁ ମୃଦଙ୍ଗ ବଜାଏ, ମହାରାଜଙ୍କ ସହିତ ବି ଭଲ ଚିହ୍ନା ପରିଚୟ ହେଇଗଲା। ତାପରେ BSS କ୍ୟାମ୍ପ ପରେ ଆସିକି, ତାପରେ ଆମେ ଚିନ୍ତା କରୁ ବହୁତ କ'ଣ କରିବା କ'ଣ କରିବା, ତାପରେ ଜଏନ୍ କରିବା ପାଇଁ ବି ଚାହୁଁ ବି, ପୁଣି ଶ୍ୟାମ ଗୋପାଳ ପ୍ରଭୁ ମନା କରେ ନା ନା ଏବେ ଜଏନ୍ କରିନି ଆଉ କେତେଦିନ ଯାଉ, ତାପରେ ଫାଇନାଲି ଏଇଭଳିଆ ଡାଉଟ୍ ହେଇତେ ହେଇତେ ନା ପ୍ରଭୁ ଜଏନ୍ କରିବାର ଅଛି ଏବେ ଆଉ ଶୁଣିବାର ନାହିଁ, ମାନେ ସିଏ ବି ଚେକ୍ କରୁଥିଲେ କି କେତେ ଜିଦି ଧରୁଛି। ତାପରେ ବ୍ରଜଜନ ରଞ୍ଜନ ପ୍ରଭୁ ମୁଁ ଦୁଇ ଜଣ ସାଙ୍ଗରେ ଜଏନ୍ କରିଗଲି, ଆମକୁ ଦେଖିକି, ଦୁଇ ଜଣଙ୍କୁ ଦେଖିକି ଆଉ ଜଣେ ପିଲା ଇନସ୍ପାୟାର ହେଇକି, ଆର୍ୟନ ପ୍ରଭୁ ଇନସ୍ପାୟାର ହେଇକି, ସିଏ ବି କହିଲା ଏ ଦୁଇ ଜଣ ଜଏନ୍ କରୁଛନ୍ତି ମୋତେ ବି ଜଏନ୍ କରିବା ଦରକାର, ସିଏ ହଁ ରହିଲାନି ବ୍ରହ୍ମଚାରୀ ଆଶ୍ରମରେ ବେଶୀ ଦିନ, ସେ ଟ୍ରେନିଂରୁ ହିଁ ବାହାରି ପଳେଇଲା, ତାପରେ ଆମର ଏଇଟା ଟ୍ରେନିଂ ଚାଲିଥାଏ, ତାପରେ ବୃନ୍ଦାବନ ପରିକ୍ରମା, ତ ଏଇଗୁଡ଼ା ଏଇସବୁ ଜିନିଷ ପିବିଟିର ଆହୁରି ଭଗବାନ ପ୍ରତି ଇମୋସନ ଆହୁରି ଡେଭଲପ୍ କରାଉଥାଏ ପ୍ରତିଦିନ। ହଁ ଏଇଟା ବି ଗୋଟେ ସିକ୍ରେଟ୍ କଥା। ସେଇଟା ସିଏ କହିବେ ଭଲ ଫୋନ ହଉଛି ଆମର ଏଲାଉଡ ନଥାଏ ଭଗବାନ ପ୍ରତି ଇମୋସନ ଆହୁରି ଡେଭଲପ ହୁଏ ଧୀରେ 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 ଧୀରେ। ତା ମଝିରେ ମୁଁ ଥରେ ଘରକୁ ବି ଆସିଥିନି ପ୍ୟାଣ୍ଟ ସାର୍ଟ ପିନ୍ଧିକି, ବାପା ପଚାରିଲେ କି କଣ କୌପିନ ପିନ୍ଧୁଛୁ କଣ, ପିନ୍ଧୁଛି ଡକ୍ଟର କହିଛି ତ କୌପିନ ପିନ୍ଧେ ସେଇଥିପାଇଁ, ଯାହା ହଉ ସବୁ ଇଜିଲି ବିଶ୍ୱାସ କରିନେଲେ ହଁ ହଁ ଠିକ କଥା କହୁଛି। କିନ୍ତୁ ମୋ ମା କହିଲେ କି କହିଲେ ମୁଁ ଜାଣିଛି ତୁ କିନ୍ତୁ ହେ, ମୁଁ କହିଲି ନା ନା ମୁଁ କିଛି ହେଇନି। ତାପରେ ଗଲା ପରେ ପୁଣି ଆଉ ଗୋଟେ କ୍ୟାମ୍ପ ଥାଏ ବୃନ୍ଦାବନରେ, ସେଇଠି କଲ୍ କରିଥାନ୍ତି, ବର୍ଷା ହଉଥାଏ କଲ୍ କରିଥାନ୍ତି, ତାପରେ ସେଇଠି ଦିନେ ହଠାତ ଫୋନ ଆସିଥାଏ, ଲେକ୍ଚର ବି ଚାଲିଥାଏ, ମୁଁ ଉଠିକି ଆସିନି, କହିଲି କି ମୁଁ ଶୁଣି ତୁ ଜଏନ କରିଦେଇଛି, ହଁ ମୁଁ ତ 4-5 ମାସ ହେଇଗଲାଣି ସହିଲାଣି ମୋର ଜଏନ, କହିଲି ମୋତେ ମିଛତା କାହିଁ କହିଲି, ନ କହିନି ତମେ ଆଉ ଛାଡ଼ିବ କି ଆଉ, ତ ଏଇଭଳିଆ ଯାହା ହଉ ବୁଝିଗଲେ। ତାପରେ ସିଏ ଦୁଃଖ ପ୍ରକାଶ କଲେ, କହିଲେ କି ସୁଇସାଇଡ୍ କରିଦେବି, ଇଏ କରିଦେବି, ସିଏ କରିଦେବି, ମୁଁ ପୁରା କ୍ଲିଅର ଜାଣିଛି ସେ କେବେ ବି ସୁଇସାଇଡ୍ କରିପାରିବେନି, ତ ସେ ଯାହା ବି ହଉ ସେ ଏଇଭଳିଆ ଚାଲିଲା। ତାପରେ ଧୀରେ ଧୀରେ ତାପରେ ପୁଣି ପୁରା ପରମାନେଣ୍ଟ, ତାପରେ ମୋର ଦୀକ୍ଷା ହେଇଥାଏ, ଦୀକ୍ଷାରେ ଆସିଥାଏ, ପୁଣି ଘରକୁ ଆସିଲି ନେବ, ତାପରେ ଘରକୁ ଆସିବି ସେବେ ଯେତେବେଳେ ରେଡ୍ ହେଇଯିବ, ତାପରେ ରେଡ୍ ହେଲା ପରେ ଆଉ ତ କିଛି ଅବଜେକ୍ସନ୍ ହେଇପାରିବନି ନା। ତାପରେ ସେଫରନ୍ ନେଲା ପରେ ତାପରେ ଘରକୁ ଆସିକି ପୁଣି ତାପରେ ବ୍ରଜଜନ ରଞ୍ଜନ ପ୍ରଭୁ ମୁଁ ବି ଆସିଥିଲି, ତାପରେ ବ୍ରଜଜନ ରଞ୍ଜନ ପ୍ରଭୁ ମୁଁ ବି ଆସିଥିଲୁ ଥରେ ରହିବା ପାଇଁ, ତାପରେ ବ୍ରଜଜନ ରଞ୍ଜନ ପ୍ରଭୁ ଏଇଥିପାଇଁ ନେଇକି ଆସିଥିନି କି ଷ୍ଟ୍ରଙ୍ଗ ହବ ଟିକେ ଭକ୍ତି, ନହେଲେ ମୁଁ ଫସିଯିବି।
ବ୍ରଜରଞ୍ଜନ ବ୍ରଜରଞ୍ଜନ
ତାପରେ ତାପରେ ଏଇଭଳିଆ ତାପରେ ଏଇଭଳିଆ ଧୀରେ 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 ଚାଲିଥାଏ ସବୁକିଛି। ତାପରେ ପୁଣି ନୋଏଡ଼ାରେ ଯାଇକି ସେଠି 3 ବର୍ଷ ରହିଲା ପରେ, 2 ବର୍ଷ ରହିଲା ପରେ ତାପରେ ପୁଣି ମହାରାଜ କହିଲେ କି ଓଡ଼ିଶା ଆସ, ଆଇ ୱାଇ ପ୍ରିଚିଂ ଷ୍ଟାର୍ଟ ହବ। ମହାରାଜ ଯେତେବେଳେ ମାୟାପୁର ଆସୁଥାଏ ବାର ବାର, କେବେ ଆସୁଛ କେବେ ଆସୁଛ, ତ ବାର ବାର ଶୁଣିଲା ପରେ ମୁଁ କହିନି ହଉ ଠିକ୍ ଅଛି, ତ ସେଠୁ କିଏ ଛାଡ଼ିଲେନି, ମହାରାଜ ବି ମନା କଲେ, ଲୋକନାଥ ସ୍ୱାମୀ ମହାରାଜ କହିଲେ ନା ନା ଏଇଠି ରୁହ। ତାପରେ ମହାରାଜ ମାଲେସିଆ ଯାଇଥିଲେ, ତାପରେ ଭକ୍ତିପୁର ସହିତ ମହାରାଜ ମେଲ୍ କଲେ, ତାପରେ ଏଇଭଳିଆ ତାପରେ ମହାରାଜ ରିପ୍ଲାଏ ଦେଲେ ବୋଲି ପୁଣି ପଳେଇ ଆସେ। ତାପରେ ଆଉ ଗୋଟେ କଥା ହେଉଛି ଭଦ୍ରକରେ କାହିଁକି ରହ, ମୁଁ ଚୁଜ୍ କରିନି ମୁଁ ବାଲେଶ୍ୱରରେ ରହିବା ପାଇଁ, କାହିଁକିନା ମୋତେ ଲୋକନାଥ ସ୍ୱାମୀ ମହାରାଜ କହିଲେ କି ଘର ପାଖରୁ କେତେ ଦୂରରେ ରହିବ, ମୁଁ କହିନି ମହାରାଜ 70 କିଲୋମିଟର, ମହାରାଜ କହିଲେ ହଉ ଠିକ୍ ଅଛି, କହିଲେ କିନ୍ତୁ ନୋଏଡ଼ା ଆସିବ, ସେଠି 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 ରହିବ କିନ୍ତୁ ନୋଏଡ଼ାକୁ ଭୁଲିବନି, ନୋଏଡ଼ା ଆସୁଥିବ, ଯେତେବେଳେ ଫାଙ୍କା ମିଳିବ ଆସିବ, ମହାରାଜ ଯେତେବେଳେ ବଡ଼ ବଡ଼ ପ୍ରୋଗ୍ରାମ୍ ହବ ଆସିବ, ମହାରାଜ ଏଇଭଳିଆ। ତାପରେ ଧୀରେ ଧୀରେ ଚାଲିଥାଏ, ତାପରେ ଏଇ ତ ଚାଲିଛି ଏପର୍ଯ୍ୟନ୍ତ। ଆଉ ହେଉଛି ଆଉ ସବୁଠୁ ବଡ଼ କଥା, ଯଦି ବାପା ମାଆଙ୍କ ଆଶୀର୍ବାଦ ରୁହେ ତାହେଲେ ବାପା ମାଆଙ୍କ ଆଶୀର୍ବାଦ ଯଦି ରୁହେ ତାହେଲେ ଫୁଲ୍ ଟାଇମ୍ ବ୍ରହ୍ମଚାରୀ ରହିବା ବହୁତ ଇଜି ହବ, ଖାଲି ବାପା ମାଆଙ୍କ ଆଶୀର୍ବାଦ। ତ ଆଉ ଗୋଟେ କଥା ହେଉଛି ସେ BSS କ୍ୟାମ୍ପରେ ଗୋଟେ ଲେକ୍ଚର ଥିଲା ରାମଭଦ୍ର ପ୍ରଭୁଙ୍କର, କାହାର ଜଣେ ଲେକ୍ଚର ଥିଲା କି କେମିତି ସଚି ମାତା କେମିତି ପରମିସନ୍ ଦେଲେ, ତାଙ୍କ ଗୌରାଙ୍ଗ ମହାପ୍ରଭୁଙ୍କୁ କେମିତି ପରମିସନ୍ ଦେଲେ, ନିଜେ ଗୌରାଙ୍ଗ ମହାପ୍ରଭୁ ହିଁ କହିଲେ ସଚି ମାତା ନା ସନ୍ନ୍ୟାସ ନେଲା ପରେ ଥରେ ମହାପ୍ରଭୁ ଆସିଥିଲେ ଘରକୁ, ତ ସଚି ମାତା କହିଲେ ହେଉଛି କି ତମେ ଘରେ ରହିଯାଅ ଏଥର ଯାଅନି, ତ ମହାପ୍ରଭୁ କହିଲେ କି ମା ତମେ ନିଜେ କୁହ କି ମୁଁ ସନ୍ନ୍ୟାସ ନେଇସାରିଛି, ପୁରା ବ୍ରହ୍ମାଣ୍ଡ ଜାଣିସାରିଛି, ଯଦି ମୁଁ ଯଦି ଏବେ ପୁଣି ଘରେ ରହିଯାଏ ତାହେଲେ ତାହେଲେ ଲୋକେ କ'ଣ କହିବେ, ତମକୁ କ'ଣ କହିବେ, ମୋତେ କ'ଣ କହିବେ? ତ ସେଇ କଥା ତାପରେ ସେଇଟା ବି ତ ମୋ ସବୁଠୁ ବଡ଼ ବ୍ରହ୍ମଚାରୀ ଆଶ୍ରମ ପାଇଁ ମା ପାଖରୁ ତ ଫୁଲ୍ ସପୋର୍ଟ, ବାପାଙ୍କ ପାଖରେ ଏବେ ପୁରା ସପୋର୍ଟ ମିଳୁଛି, ଏବେ କିଛି ଅସୁବିଧା ନାହିଁ। ଖାଲି ଏତିକି ମାନେ ପ୍ରାର୍ଥନା କି ସେ ବାପା ମା, ମୁଁ ଚାହିଁକି ଯେଉଁ ଭକ୍ତି ପଥରେ ଆଗେଇଛନ୍ତି ସେଇଟା ନିଜେ ବି ଭଲସେ କରନ୍ତୁ, ପ୍ଲସ୍ ମୋତେ ବି ଆଶୀର୍ବାଦ ଦିଅନ୍ତୁ। ମୁଁ ଯେଉଁ ଉଦ୍ଦେଶ୍ୟ ନେଇକି ବ୍ରହ୍ମଚାରୀ ଆଶ୍ରମକୁ ଗ୍ରହଣ କରିଛି ସେଇ ଉଦ୍ଦେଶ୍ୟଟା ସବୁ ସବୁଦିନ ପାଇଁ ମନରେ ଥାଉ, କାହିଁକିନା ଆହୁରି ବି ବହୁତ ମାୟା ତ ଟେଷ୍ଟ ନ ଧନମ ଜନମ ସୁନ୍ଦରୀ ପ୍ରତିଷ୍ଠା। ମୁଁ ସେଇଥିରେ ମନ ନ ଯାଇକି କୃଷ୍ଣ ପ୍ରାପ୍ତି ହଉ, ଭଗବତ ଧାମ ଯାଏ, ଆଉ ସେଇଟା ହିଁ ପ୍ରାର୍ଥନା। ଏଇଟା ହିଁ ବାପା ମା ବି ପ୍ରାର୍ଥନା କରନ୍ତୁ, ଆଉ ସବୁ ବୈଷ୍ଣବ ମାନେ ପ୍ରାର୍ଥନାରେ ମୋ ମନଟା ସେଇ ଜାଗାରେ ହିଁ ଲାଗିକି ରହିବ, ନହେଲେ ମାଇଣ୍ଡ ତ ସବୁବେଳେ ତ ଲଷ୍ଟ ତ ସବୁ ଭରିକି ଅଛି, କେତେବେଳେ ବି କିଛି ହେଇପାରେ, କିଛି ଗ୍ୟାରେଣ୍ଟି ନାହିଁ। କିନ୍ତୁ କେବଳ ଏଇ ପ୍ରାର୍ଥନା ଆଉ ଆଶୀର୍ବାଦ ବଳରେ ହିଁ ଏଇଟା ସମ୍ଭାଳିକି ରହିବ। ଏତିକି ମୋ ପ୍ରାର୍ଥନା, ସମସ୍ତଙ୍କୁ ପ୍ଲିଜ୍ ପ୍ରାର୍ଥନା କରିବି, ମାନେ ରେଡ଼୍ କପଡ଼ାରେ ହିଁ ଲାଷ୍ଟ ଏଣ୍ଡ ହଉ, ମାନେ ମାଇଣ୍ଡର ବି ରେଡ଼୍ କପଡ଼ା ଥାଉ, ଖାଲି ଶରୀର ନୁହେଁ, ମନ ବୁଦ୍ଧି କାୟ ମନ ବାକ୍ୟରେ ପୁରା ବ୍ରହ୍ମଚର୍ଯ୍ୟ ପାଳନ କରି କି ଭଗବତ ଧାମ ଯିବା। ବସ୍ ଏତିକି ପ୍ରାର୍ଥନା।
ବହୁତ ଭଲ ଲାଗିଲା। ଗୋଟେ ପିଲା ଜୟ, ଗୋଟେ ପିଲା ପଏଣ୍ଟ ଭୁଲି ଯିବା ପାଇଁ ଭୁଲି କାଳେ ଯିବା ଆମେ, କାରଣ ଦୁଇ ତିନିଟା ପଏଣ୍ଟ ମୋତେ ଭଲ ଲାଗିଲା। ମୁଁ ଟିକେ କହିବା ପାଇଁ ଚାହୁଁଛି ଯେ ସେ ଯେଉଁ ମାଆଙ୍କ କଥା କହିଲେ, ଯେ ମାଆ ତାଙ୍କୁ ସପୋର୍ଟ ଦେଇଥିଲେ, ତେଣୁ ଆମେ ସମସ୍ତେ ସେ ମାଆଙ୍କୁ ଧନ୍ୟବାଦ ଦେବା ଯିଏ ତାଙ୍କୁ ବ୍ରହ୍ମଚାରୀ ଜୀବନରେ ସାହାଯ୍ୟ କରୁଛନ୍ତି। ଯେ ମାୟାଟା କାଟିକି ଯେଉଁ ମାଆ ତାଙ୍କୁ ଆଗେ ବଢ଼େଇ ଦେଇଛନ୍ତି, ସେଇଭଳିଆ ମାଆ ମାନେ ଏଇରକମ ସପୋର୍ଟ କରିବା ଉଚିତ, ଭଲ ଲାଗିଲା। ଆଉ ଗୋଟେ ପଏଣ୍ଟ ବଢ଼ିଆ କଥା କହିଲେ ସେ, ଯେ ଯେଉଁ ବାପା ମାଆ ମୋତେ ଭକ୍ତି ଲାଇନ୍କୁ ଆଣିଲେ ସେଇ ବାପା ମାଆଙ୍କର ଆଶୀର୍ବାଦ ବହୁତ ସୁନ୍ଦର ଲାଗିଲା। ସେ ବ୍ରହ୍ମଚାରୀ ହେଇ ମଧ୍ୟ ଭଲ ସାଧନ କରିକି ବି ସେ ବାପା ମାଆଙ୍କୁ ଆଶୀର୍ବାଦଟା ଲୋଡ଼ୁଛନ୍ତି ନିଜକୁ, ସେଇଟା ଖୁବ ସୁନ୍ଦର ଉତ୍ତମ କଥା। ଏବଂ ବାପା ମାଆଙ୍କୁ ଆହୁରି ବାପା ମାଆ ଭଲ ଭକ୍ତି କରନ୍ତୁ, ସେମାନେ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ ଯେମିତି ତାଙ୍କର ଗୋଟେ ଉନ୍ନତି ହଉ, ଏଇଟା ବହୁତ ଭଲ ଲାଗିଲା। ତା'ପରେ ଆଉ ଗୋଟେ ପଏଣ୍ଟ ବହୁତ ଭଲ ଲାଗିଲା, ସେ କହିଲେ ସେ ଗୋଟେ ଅଭିଳାଷ ନେଇକି ଏଇ ଲାଇନ୍ରେ ଯାଇଛନ୍ତି, ତେଣୁ ସେ ଅଭିଳାଷଟାକୁ ସେ ଉଦ୍ୟୋଗ କରିଛନ୍ତି, ଆମେ କେହି ଜାଣିପାରୁନାହାନ୍ତି। ଯାହା ବି ହଉ, ଏତେ ଜଣାଯାଉଛି ସେ ନିଶ୍ଚୟ କିଛି ମାନେ ଭଗବତ ପ୍ରାପ୍ତି ଏବଂ କିଛି ସମାଜର କଲ୍ୟାଣ କରିବେ ବୋଲି ନିଶ୍ଚୟ ବୁଝାଯାଉଛି, ତେଣୁ ସେଇ ଉଦ୍ଦେଶ୍ୟଟା ପୂର୍ଣ୍ଣ କରିବା ପାଇଁ ସେ ବାପା ମା ଏବଂ ବୈଷ୍ଣବମାନଙ୍କୁ ଆଶୀର୍ବାଦ କରୁଛନ୍ତି। ତେଣୁ ତାଙ୍କର ଆଶୀର୍ବାଦ ଉଦ୍ଦେଶ୍ୟରେ ଆମେ ଲାଷ୍ଟରେ ମନେ ପକେଇକି ହରେ
କୃଷ୍ଣମାନଙ୍କୁ
ଯେ ଆମକୁ ପ୍ରଭୁ କହିବେ ଯେ ପ୍ରଭୁଙ୍କର ସଙ୍ଗ ପାଇକି ସେ ଆଗେଇଛନ୍ତି ଏ ଲାଇନ୍କି, ତେଣୁ ଆମେମାନେ ସେଇ ପ୍ରଭୁଙ୍କ ସଙ୍ଗଠୁ ପ୍ରାପ୍ତ କରୁ, ପ୍ରଭୁ ଟିକେ କୃପା କରିବେ। ହରେ କୃଷ୍ଣ
ଦଶ ଜଣ ହେଲା।